ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି।
ନାଫେଡ୍ ନେ ଏକ ପ୍ରକାର ସେ nafex.in, ଦୃଷ୍ଟି, ERP ଓ ନାଫେଡ୍ କଲ୍ୟାଣ ଏ 4 ପହଲୋ କି ଶୁରୁଆତ କି ତୋ କ୍ରାନ୍ତିକାରୀ ଇସଲିଏ କି ନାଫେଡ୍ ଯୋ 2014 ମେ ବନ୍ଦ ହୋନେ କି କଗାର ପର ଆ ଗୟା ଥା ଆଜ ନାଫେଡ୍ ଏ ସାରୀ ପହଲ କରକର 500 କରୋଡ଼ କେ ମୁନାଫେ କେ ସାଥ 30,000 କରୋଡ଼ କେ ଟର୍ଣ୍ଣଓଭର କେ ସାଥ ଦେଶ କେ 74 ଲକ୍ଷ କିସାନୋ କି ସେବା କର ରହା।
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଚ୍ଚ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7 ଏହି ମ୍ୟାଚ୍ ଖେଳାଯିବ। 2024 ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ବିଜୟ ହୋଇଥିଲା। ଗତ 10 ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ପରାସ୍ତ କରିଛି। ଗତରାତିରେ ଆମେରିକାର ଆଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡ କପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0 ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗ ଉପ ହିମାଳୟ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ଉପକୂଳ, କୋଙ୍କଣ, ଗୋଆ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।